ନମସ୍କାର, ମୁଁ ସାଗରିକା ପରିଡ଼ା, 38 ନମ୍ବର ୱାର୍ଡର ଶ୍ରୀନାଥ ବସ୍ତ୍ରୀ କହୁଛି। ମୁଁ କହିବାକୁ ଚାହୁଁଛି ଯେ ଆମେ ସବୁବେଳେ ପରିଚ୍ଛନ୍ନ ପରିଷ୍କାର ହେଇକି ରହିବା। ପିରିୟଡ଼ ସମୟରେ ଆମେ କିପରି ନିଜ ହାତକୁ ପରିଷ୍କାର ରଖିବା, ପ୍ୟାଡ୍ ପିନ୍ଧିବା ସମୟରେ ଆମେ କିପରି ନିଜ ହାତକୁ ପୂର୍ବରୁ ଆମେ ହାତକୁ ସଫା କରିବା, ତାପରେ ପ୍ୟାଡ୍ ପିନ୍ଧି ସାରିଲା ପରେ ଆମେ ହାତକୁ ସଫା ରଖିବା, ସବୁବେଳେ ପାଖରେ ଗୋଟେ ସାନିଟାଇଜର କିମ୍ବା ଗୋଟେ ହ୍ୟାଣ୍ଡୱାସ ପାଖରେ ନିଶ୍ଚୟ ରଖିବା। ସବୁବେଳେ ଏଇ ଆମ ଡେଲି ରୁଟିନ୍ରେ ଯେମିତି ହ୍ୟାଣ୍ଡୱାସ ପ୍ରକ୍ରିୟାଟାକୁ ଆମେ ସବୁବେଳେ ରଖିବା ନିହାତି ଆବଶ୍ୟକ, କାରଣ ପରିଷ୍କାର ରହିଲେ ହିଁ ଆମକୁ ରୋଗ ବିଭିନ୍ନ ରୋଗରୁ ଆମେ ରକ୍ଷା ପାଇପାରିବା। ଆଉ ୱାଇଫ୍ ଡିସଚାର୍ଜ ହେଲେ ଆମେ ଗାଇନିଂ ଡକ୍ଟରକୁ ଫାର୍ଷ୍ଟ ଅଫ୍ ଅଲ୍ ଯାଇକି ଆମେ ଗାଇନିଂ ଡକ୍ଟରକୁ ଦେଖେଇବା, କିଛି ଅସୁବିଧା ହେଲେ ଆମେ ତାଙ୍କୁ ଦେଖେଇକି ମେଡିସିନ ବି ଖାଇବା। ତ ଗରମ ପାଣି ଡେଟଲରେ ଆମେ ସେଇ ଇଣ୍ଟରନାଲ ପାର୍ଟଟାକୁ ସଫା କରିବା ନାହିଁ, ଆଉ ଫାଷ୍ଟ ଫାଷ୍ଟ ଯାଇ ଗାଇନିଂ ଡକ୍ଟରକୁ ଦେଖେଇକି ମେଡିସିନ ନେବା। ଥ୍ୟାଙ୍କ ୟୁ।